ଚଳୟରୁ ଝରୁଛି ରକତ ଫଟକା ଚଳୟରୁ ଝରୁଛି ରକତ ଲାଲ କାଚ ପ୍ରଭାତ ଚମ୍ପାର ଲାଲ କାଚ ପ୍ରଭାତ ଚମ୍ପାର ବୋଧ ହୁଏ ଗତିଶୀଳ କଚଟିରେ ପାଟି କରିଥିବ ଅଭିଯୋଗ କରିଥିବ ବେଶୀ ତାପରେ ଭୂମିକମ୍ପ ଅସ୍ପଷ୍ଟ ଚିତ୍କାର ଫଟାକା ଚଳୟରୁ ଝରୁଛି ରକତ ଫଟାକା ଚଳୟରୁ ଝରୁଛି ରକତ ଚମ୍ପାର ବୋଧ ହୁଏ ଗତିଶୀଳ କଚଟିରେ ପାଟି କରିଥିବ ଅଭିଯୋଗ କରିଥିବ ବେଶୀ ତାପରେ ଭୂମିକମ୍ପ